ଆମ ଭିତରେ ଲଭ୍ କେମିତି ହୋଇଥିଲା, ତ କିଏ କାହାକୁ ଆଗେ ପ୍ରପୋଜ୍ କରିଥିଲା, ପ୍ରେମଟା ଆକ୍ଚୁଆଲି ସତ କଥା, ପ୍ରେମଟା ଆମର ଆରମ୍ଭ ହୋଇଥିଲା ଆକ୍ଚୁଆଲି ଗାଡ଼ିରୁ, କାହିଁକି ମୋର ବୋଲେ କାଳେ ଟିକେ ଫୋନ୍ ଫାନ୍ କରିବ କି କ'ଣ କରିବ, ନାଇଁ ନାଇଁ ବୋଧେ ଅଲଗା ଗୋଟେ ସେଟେଲ୍ ଅଛି ନାଇଁ।
नमस्कार जय जगन्नाथ। तो आज गोटे नुआ भिडियो को आपको बहुत बहुत स्वागत। तो जो मैंने भी भिडियो देखुंत प्लीज भिडियो शेष पर्यटन देखते आ मन करी भिडियो गोटे लाइक करूँ आ कमेंट गोटे करूँ। तो आपण मानक बहुत सारा क्वेश्चन था तो तार गोटे भिडियो आम पकईलु तो आउ किसी क्वेश्चन आंसर आम देपारू तो आज आम चेस्टा करूँ देवाई। तो फास्ट क्वेश्चन थी तो सस्मिता भाज सा तुम लव केमी होता केवे देखाई कौटी देखा होता लवटा मो तरफ थी ना आंक तरफ थी केमती आम लवटा टे कह ବହୁତ ସାରା କମେଣ୍ଟ କରିଥିଲେ ତ ଆସିକି ମୁଁ ଦେଖଉଛି ସବୁ କଥା କହିଦେବି। ତ ଆମେ କିଛି ଆନ୍ସର ଦେଇଥିଲୁ ତ ଆହୁରି ବହୁତ କିଛି ରହିଯାଇଥିଲା ଯାହାର ଆନ୍ସର ଆମେ ଦେଇନଥିଲୁ। ତ ଆଜି ସମ୍ପୂର୍ଣ୍ଣ କ୍ୱେଶ୍ଚିନ୍ ର ଆନ୍ସର ଆମେ ଆପଣମାନଙ୍କୁ ମୋତେ ସାହାଯ୍ୟ କରିବେ ସସ୍ମିତା ସବୁ ସତ ସତ କଥା ହିଁ ସେ କହିବେ ଯେଉଁଥିରେ କି ସେ ତ ମିଛ କୁହନ୍ତିନି କିନ୍ତୁ ମୋତେ କେବଳ ସେ ମିଛ କୁହନ୍ତି ଆଉ ସେ କାହାକୁ ମିଛ କୁହନ୍ତିନି। ତ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ କରନ୍ତୁନି ଜମାରୁ
ଆଚ୍ଛା
ବସିବ ତ ତାହେଲେ ବସିକିରି ଆରମ୍ଭ କରିଦେବା ଭିଡ଼ିଓଟି କାରଣ ବହୁତ ସାରା କ୍ୱେଶ୍ଚିନ୍ ଅଛି ପାଖାପାଖି 20-25 ଖଣ୍ଡେ କ୍ୱେଶ୍ଚିନ୍ ଅଛି କମେଣ୍ଟ ତାର ଆନ୍ସର ଦେବା ପାଇଁ ପଡ଼ିବ। ତ ବସିକିରି କରିବାଟା ହିଁ ସବୁଥିପାଇଁ ବଢ଼ିଆ ହବ କହୁ କହୁ ବସି ପଡ଼ିଲେଣି ଦେଖ 60 ବର୍ଷର ବୁଢ଼ୀ ଲୋକ ଯେମିତି
60+
ସସ୍ମିତା ଭାଉଜ କେହି ଡାକିବେନି ଦିଦି କେହି ଡାକିବେନି ମୋର ଗୋଟିଏ ରିକ୍ୱେଷ୍ଟ ଆପଣମାନେ ରଖନ୍ତୁ ମାଉସୀ ଡାକିବେ ସେ ତାଙ୍କ ମୁହଁରେ ମାରିଲେ ମୋତେ 60+ କିନ୍ତୁ ମୋତେ ଆଜ୍ଞା ବିଶ୍ୱାସ କରିବେନି ମାତ୍ର 28 ମାତ୍ର 28 ଆଉ ଡେରି କରିବାନି ଟାଇମ୍ ପଳେଇ ଯାଉଛି ଭିଡ଼ିଓଟି ବହୁତ ଲମ୍ବା ହେବ ତ ଭିଡ଼ିଓଟି ଆରମ୍ଭ କରିଦେବା ଚାଲନ୍ତୁ। ତ ବୋଉ ବର୍ତ୍ତମାନ ଚୁଟି ପାଇଁ ଗୋଳଉଛନ୍ତି ମୋତେ ଗୁଣ୍ଡାଇ ଖାଇଦେଲା ଗୁଣ୍ଡାଇ ଖାଇଦେବା ଏଇଟା ବଫେ ସିଷ୍ଟମ୍ ଖାଇ ଏଇଟା ଗୋଟେ ବଢ଼ିଆ ଜିନିଷ ଆମର ହେଇଛି ଗୋଟେ ମଞ୍ଜା ଭଜା ହେଇଛି କଦଳୀ ମଞ୍ଜା ଆଳୁ ମସଲା ଦେଇ ଭଜା ହେଇଛି ଏ ଖାଦ୍ୟଟି ଆସିଲାନି ଚୁପି ପାଇଁ ବୋଉ ଗୋଳଉଥିଲା କିନ୍ତୁ ମୁଁ ଖାଇଦେଲି ଯାହା କହୁନା କାହିଁ ମାଆର ହାତରୁ ଖାଇବା ତାର ଯେଉଁ ସ୍ୱାଦ କୌଣସି ଥିରେ ନାହିଁ ପୁରା ମନ ଖୁସି ହେଇଗଲା। ତ ଏବେ ଷ୍ଟାର୍ଟ କରିବା ଭିଡ଼ିଓଟି ଆଉ ଡେରି କରିବାନି। ତ ମାନୁ ତାଙ୍କର ରେଡ଼ି ହେଇଗଲେଣି ଆଜି ସବୁ କ୍ୱେଶ୍ଚିନ୍ ଆନ୍ସର ଦେବା ପାଇଁ କମେଣ୍ଟର ଉତ୍ତର ତ ଡେରି କରିବାନି ଷ୍ଟାଣ୍ଡଟି ଏଠି ରେଡ଼ି ଷ୍ଟାଣ୍ଡରେ ଥୋଇବା ମୋବାଇଲଟି ଭିଡ଼ିଓ କରିବା।
ତ ଆଜିର ଫାଷ୍ଟ କମେଣ୍ଟ ଅର୍ଚ୍ଚନା ପଣ୍ଡା ସେ ଲେଖିଛନ୍ତି ଆପଣଙ୍କ ଘର ପାଖରେ କ'ଣ ଘର ନାହିଁ ପଡ଼ୋଶୀ କେହି ରହୁନାହାନ୍ତି। ତ ଆମ ଘର ପାଖରେ ମାତ୍ର ଆମେ ତିନି ଘର ତିନୋଟି ଘର ଦୁଇଟି ଘର ଆମେ ବ୍ରାହ୍ମଣ ଘର ଗୋଟେ ଘର ଗୁଡ଼ିଆ ଘର। ତ ଯିବା ସେକେଣ୍ଡ କ୍ୱେଶ୍ଚିନ୍ କି ସେକେଣ୍ଡ କମେଣ୍ଟକୁ ହେଇଯିବ ଧୀରେ ଧୀରେ ମୋର 100 ଖଣ୍ଡେ ଯେତେବେଳେ ପିଲା ହେବେ ତ ଜାଗାର ଗୋଟେ ପୁରା ଗାଁ ହେଇଯିବେ କେବେ ହେଉଛି 100 ପିଲା ଆମର। ତ ପ୍ରଭାତ କୁମାର ସାହୁ କମେଣ୍ଟ କରିଛନ୍ତି ତ ଭାଇ ପୁପି ଆଉ ଭାଉଜ ତାଙ୍କର ଫୁଲ୍ ନେମ୍ କୁହ। ତ ମୁଁ ନେକ୍ସଟ ଆଗରୁ ଗୋଟେ ଭିଡ଼ିଓରେ କହିଥିଲି ତ ମୋର ଫୁଲ୍ ନେମ୍ ହେଲା ଜଗନ୍ନାଥ ପ୍ରସାଦ ମିଶ୍ର ମାନଙ୍କର ପୁରା ନାଁ ହେଲା ସସ୍ମିତା ମିଶ୍ର ଝିଅର ପୁରା ନାଁ ହେଲା ଇପ୍ସିତା ମିଶ୍ର। ତ ଯିବା ନେକ୍ସଟ କ୍ୱେଶ୍ଚିନ୍ କି ତ ନେକ୍ସଟ କ୍ୱେଶ୍ଚିନ୍ ସଞ୍ଜୟ କୁମାର ନାୟକ କମେଣ୍ଟ କରିଛନ୍ତି ଭଉଣୀ ଆଉ ଭାଇଙ୍କ ଲଭ୍ କେମିତି ହୋଇଥିଲା ତମ ଘର କେଉଁଠି। ତ ଆମ ଘର କଟକ ସାଲେପୁର ଆଙ୍କ ଘର ଜଗତସିଂହପୁର ସାଲେପୁର ଜଗତସିଂହପୁର ସେ ପୁର 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 ସବୁ। ତ ଆମର ଲଭ୍ଟା କେମିତି ହେଇଥିଲା ତ ସଞ୍ଜୟ ଭାଇ ନିଶ୍ଚୟ ଆପଣ ଦେଖିବେ ଶୁଣିବେ ତ ଭିଡ଼ିଓଟି ସ୍କିପ୍ କରନ୍ତୁନି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ନିଶ୍ଚୟ ଆମେ କହିବୁ। ତ ଯିବା ନେକ୍ସଟ କ୍ୱେଶ୍ଚିନ୍ କି ତ ଗଜେନ୍ଦ୍ର ପ୍ରଧାନ ଆଉ ଗୋଟେ କମେଣ୍ଟ କରିଛନ୍ତି ସସ୍ମିତା ଦିଦିଙ୍କର ଏଜ୍ କ'ଣ
ସସ୍ମିତା
ମାତ୍ର 65 ବେଶୀ ବୟସ ହେଇନି ମାତ୍ର 65 ଆପଣ ସତ ବୁଝିଗଲେ କି ସେଇଟା ନାହିଁ ତାଙ୍କୁ ବର୍ତ୍ତମାନ 26 ଚାଲିଛି ଜୁନରୁ। ଦୀପ୍ତିମୟୀ ସାମଲ କମେଣ୍ଟ କରିଛନ୍ତି ଆପଣଙ୍କର କାଷ୍ଟ କ'ଣ ତ ଆମ କାଷ୍ଟ ହେଲା ବ୍ରାହ୍ମଣ। ତ ଆଉ ଜଣେ ଭଉଣୀ କମେଣ୍ଟ କରିଛନ୍ତି ଓଡ଼ିଆ ଚ୍ୟାନେଲ ସୋନାଲି ତ ଭାଇ ଭାଉଜ ଆମ ଗଞ୍ଜାମ କେବେ ଆସ ମୋତେ ଜଣାଇବ ଠିକ୍ ଅଛି। ତ ଯେବେ ଆମେ ଯିବୁ ଗଞ୍ଜାମ ଆପଣଙ୍କୁ ନିଶ୍ଚୟ ଜଣାଇବୁ ତ ଗଞ୍ଜାମ ଜିଲ୍ଲା
ବହୁତ ସୁନ୍ଦର ଜାଗା, ଖାଲି
ବହୁତ ଦେବାଦେବୀ ବି ଅଛନ୍ତି, ପ୍ରସିଦ୍ଧ ଅଛନ୍ତି ସେ ଜାଗାରେ
ପାହାଡ ଉପରେ ଖାଲି।
ତ ଆଉ ମୁଁ ବି ପ୍ରାୟ ବର୍ଷକୁ ବହୁତ ଥର ଯାଏ ଗଞ୍ଜାମ, 4-5 ଥର ହିଁ ଗଞ୍ଜାମ ଯାଏ, କି ଆହୁରି ଅଧିକା ଯାଏ, ଆଉ ମାସେ 15 ଦିନ ଲେଖା ସେଠି ଗଞ୍ଜାମରେ ରହିକିରି ଆସେ। ମତେ ବହୁତ ଭଲ ଲାଗେ ସେ ଜାଗା।
2 ଥର ଯାଇଛି, 2 ଥର ତାମ୍ପରାରେ ସେ ଯୋଉ ଭୁଟୁଭୁଟି କୁହନ୍ତି
ଦୀପା ସେନାପତି ଭଉଣୀ ଜଣେ କମେଣ୍ଟ କରିଛନ୍ତି, ମୋର ବି ଭାଇ ନାହିଁ, ତ ଆମେ ଅଛୁ, ଆପଣଙ୍କ ଭାଇ ହେଇଯିବା, କିଛି ଅସୁବିଧା ନାହିଁ। କାହିଁକି ମୋର ବି ଭଉଣୀ ନାହିଁ, ତାର ମୁଁ ଗୋଟେ ଭିଡିଓରେ କହିଥିଲି। ତ ବହୁତ ସାରା କମେଣ୍ଟ ଆସିଛି, ଜଗା ଭାଇ ଆମେ ତୁମ ଭଉଣୀ ହବୁ। ତ
ରାକ୍ଷୀ
ପୂର୍ଣ୍ଣିମା ଯଦି ଆପଣ ମାନେ ଆସିବେ ରାକ୍ଷୀ ନେଇକିରି, ତ ସବୁତକ ପେମେଣ୍ଟ ଭାଉଜ ହିଁ
କରିବେ,
ପେମେଣ୍ଟ ଯାକ ସବୁ ଭାଉଜ କରିବେ। କାହିଁକି ନା ତାଙ୍କ ପାଖରେ ପାଠିଟା ତାଙ୍କ ପାଖରେ, ମୋ ପାଖରେ ନାହିଁ।
ଗୋଟିଏ ଗୋଟିଏ ମିଠା ତୁମେ ଖାଇବା, ବାକି ସବୁ ବିକଳ ରସଗୋଲା ଆମ ନେଇକି ଆସିବେ, ଯାହା ବଳିଲା ମୁଁ ଦିନ ସାରା ଖାଲି ରାକ୍ଷୀ ପୂର୍ଣ୍ଣିମା ଖାଇବି।
କାହିଁକି ନା ବହୁତ ସତ କଥା କହିବା, ଏଠିକି ଆସିଲା ପାଠି କାହା ପାଖରେ ଅଛି, ତ ମୋର ଯେତିକ ରୋଜଗାର ପାଣ୍ଠି ସେଟା ମୋ ବୋଉଙ୍କ ପାଖରେ।
ଭଉଣୀ ମାନେ ରାକ୍ଷୀ ବାନ୍ଧିଲେ ତା ଭାଇ ମାନେ ଦବା କଥା, ଭାଉଜ ମାନଙ୍କ ସହିତ କିଛି ମତଲବ ନାହିଁ,
ଏଇଟା ସତ। ତ କୁମାର ପ୍ରିୟବ୍ରତ ଭାଇ କମେଣ୍ଟ କରିଛନ୍ତି, ଭାଇ ତୁମ ଘର ସାଲେପୁର କୋଉ ଜାଗା? ତ ମୁଁ ତ ସାଲେପୁର ବହୁତ ଥର ଯାଉଛି, ତୁମକୁ କେବେ ଦେଖିପାରୁନି। ତ ଭାଇ ମୁଁ ବି ସାଲେପୁର ବହୁତ ଥର ଯାଉଛି, ଆପଣଙ୍କୁ ତ ଦେଖିପାରୁନି। ତ ସାଲେପୁର ଗୋଟେ ଛୋଟ ଜାଗା ନୁହେଁ, ସାଲେପୁର ଗୋଟେ ବହୁତ ବଡ଼ ଜାଗାଟେ। ତ ଆମ ଘର ସାଲେପୁର ପାଖରୁ 4 କିଲୋମିଟର ବାଟ। ତ ଏମିତି ବହୁତ ଲୋକ ବି ଦେଖନ୍ତି ବାଟରେ, ଖୁସି ଲାଗେ ଭାରି, ଡାକନ୍ତି ଜଗା ଭାଇ ଶୁଣ କି ସସନା ଭାଇ ଆସନ୍ତି ପାଖକୁ, ବହୁତ ଖୁସି ଲାଗେ। ମାନେ ସେ ଯେଉଁ ଖୁସି ମାନେ ପେଟ ପୁରିଯାଏ, ସେ ଖୁସିରେ ପୁରା ପେଟ ପୁରିଯାଏ, ଏଇଟା ହିଁ ସତ ଜିନିଷଟା। ତ ସତ୍ୟବ୍ରତ ଭାଇ, ତ ସରି ପ୍ରିୟବ୍ରତ ଭାଇ, ତ ନିଶ୍ଚୟ କେବେ ଦେଖା ହେବ ଆମର ସେ ସାଲେପୁର। ଆପଣ ଆସୁଛନ୍ତି, ଆମେ ବି ଯାଉଛୁ, ଆପଣ ଆସୁଛନ୍ତି ଯାଉଛନ୍ତି, ଆମେ ବି ଆସୁଛୁ ଯାଉଛୁ, ତ ନିଶ୍ଚୟ ଦିନ ଦିନ ଭେଟ ହେବ। ତ ଆଉ ଜଣେ ଭଉଣୀ କମେଣ୍ଟ କରିଛନ୍ତି, ମୁଁ ଆପଣଙ୍କର ଭଉଣୀ ହେବି, ମୋ ମାମୁଁ ଘର ତରତରେ, ବୋଧେ ଆପଣ ଆପଣଙ୍କୁ ଜାଣିଛି ହେଲେ ବି ଜାଣିପାରୁନି, ତ ସେ ନମ୍ବରଟା ବି ଦେଇଦେଇଛନ୍ତି। ତ ଠିକ୍ ଅଛି। ତ ଅମୀୟ ବାରିକ କମେଣ୍ଟ କରିଛନ୍ତି, 3 କମେଣ୍ଟ କରିଛନ୍ତି। ତ ଫାଷ୍ଟ କମେଣ୍ଟ ତାଙ୍କର, ପୁପିର ଏଜ୍ କେତେ? ତ ପୁପିର ବୟସ ମାତ୍ର 8 ବର୍ଷ, ମାର୍ଚ୍ଚ ମାସକୁ ତାକୁ 9 ବର୍ଷ ଚାଲିବ। ଦ୍ୱିତୀୟ କମେଣ୍ଟ କରିଛନ୍ତି, ପୁପିର ଫୁଲ୍ ନେମ୍ କ'ଣ? ତ ପୁପିର ଫୁଲ୍ ନେମ୍ ହେଲା ଇପ୍ସିତା ମିଶ୍ର। ତୃତୀୟ କମେଣ୍ଟ ହେଲା, ପୁପିର ସ୍କୁଲ୍ର ନେମ୍ କ'ଣ? ତ ପୁପିର ସ୍କୁଲ୍ର ନେମ୍ ହେଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସାଲେପୁର। ତ ଯିବା ନେକ୍ସଟ କ୍ୱେଶ୍ଚିନ୍ କି? ତ ନେକ୍ସଟ କ୍ୱେଶ୍ଚିନ୍, ଜଗତ ବେହେରା ନ୍ୟୁ ହୋମ୍ କେବେ କରିବେ? ତ ଘର ଭୂମି କନ୍ୟା ଗୋରୁ, ଭାଗ୍ୟରେ ଯେତେବେଳେ ନଥିବ ନା, ଚାହିଁଲେ ବି ହେଇପାରିବନି। ତ ଆମର ଘର ହେଇପାରୁନି, ଘରଟା ସୁଜୁନି ବୋଲି ହେଇପାରୁନି। ତ ଆମେ ପାଖାପାଖି ଏବେ ନୁହେଁ, 4-5 ବର୍ଷ ହେଲାଣି ଆମେ ଚେଷ୍ଟା କରୁଛୁ ଘର କରିବା ପାଇଁ, ତ ହେଇପାରୁନି। ତ ଗତ ବର୍ଷ ମୁଁ ଯାଇଥିଲି ଜଣେ ପଣ୍ଡିତଙ୍କ ପାଖକୁ, ସେ ମୋତେ କହିଥିଲେ 1 ବର୍ଷ ରହିଯିବା ପାଇଁ, ତ ଆମେ 1 ବର୍ଷ ରହିଯାଇଛୁ। ସେ କହିଲେ ଯେ ଘର ଭାଙ୍ଗିବନି କି ଏବେ ଘର ଆରମ୍ଭ କରନା, କଲେ କ୍ଷତି ହେବ। ତ ଯେହେତୁ ସେମାନେ ସବୁ ପଣ୍ଡିତ, ତାଙ୍କ କଥା ମାନିକିରି ଆଜ୍ଞା କହି ଚାଲିବା ପାଇଁ ପଡ଼ିବ, ଏଇଟା ହେଲା ଜିନିଷ। ତ ଯିବା ନେକ୍ସଟ କ୍ୱେଶ୍ଚିନ୍, ଯେତେବେଳେ ସମୟ ଆସିବ ଭଗବାନଙ୍କର ଆଶୀର୍ବାଦ, ଆପଣମାନଙ୍କର ଭଲ ପାଇବା, ସବୁ ଧୀରେ ଧୀରେ ଠିକ୍ ହେଇଯିବ। ତ ଗୀତାଞ୍ଜଳି ନାୟକ ଭଉଣୀ ଜଣେ କମେଣ୍ଟ କରିଛନ୍ତି, ପୁପି କେତେ ପରସେଣ୍ଟ ମାର୍କ ରଖୁଛି? ତ ସେଇଟା ଆମେ କହିବୁନୁ, ପୁପି କୁହ, ପୁପି କୁହ କେତେ ପରସେଣ୍ଟ ମାର୍କ ରଖୁଛ? ମାତ୍ର 10%, ମାନେ ପୁରା ଗଧୁଣୀଟା ଅତି ଭଲ ପାଠ ପୁପି ପଢୁନି, ହେଲେ ବି ପାଠ ପଢୁଛି। ତ ତା ପାଇଁ ବି ଚେଷ୍ଟା ଚାଲିଛି, ଟ୍ୟୁସନ୍ ଚାଲିଛି, ଯେହେତୁ ଛୋଟ ପିଲା ତାକୁ ଟିକେ ଏତେ ମେଣ୍ଟାଲ ପ୍ରେସର ଦିଆଯାଇନି ପାଠ ପଢା ଉପରେ, ତାର ସଖ୍ୟ ଅନୁସାରେ ସେ ଯେତିକି ପାଠ ପଢୁଛି ଠିକ୍ ଅଛି ତା ପାଇଁ। ତ ବୟସ ଅନୁସାରେ କ୍ଲାସ ପଢିବା ଅନୁସାରେ ସେ ଧୀରେ ଧୀରେ ଠିକ୍ ହେଇଯିବ। ତ ଯିବା ନେକ୍ସଟ କ୍ୱେଶ୍ଚିନ୍ କି? ତ ଆଉ ଜଣେ ଭଉଣୀ କମେଣ୍ଟ କରିଛନ୍ତି, ପାଗଲ କା ପାଗଲି, ସେ ଲେଖିଛନ୍ତି, ଦିଦି ମୁଁ ତୁମକୁ ଟିକ୍ଟକ୍ରୁ ଜାଣିଛି ଆଉ ସବୁଠୁ ତୁମର ବହୁତ ବଡ଼ ଫ୍ୟାନ୍, ଦିଦି ତୁମ ଘର କେଉଁଠି? ଲଭ୍ ଫ୍ରମ୍ ବାଲେଶ୍ୱର। ଦିଦି କୁହ ତୁମ ଘର କେଉଁଠି?
କୁହ
ତାର କାଗଜପତ୍ର ହେଇଗଲା ତାଙ୍କର, ଜଗତସିଂହପୁର ନାଁ ଧରୁନାହାନ୍ତି। ତ ତାଙ୍କ ଘରଟି ଆକ୍ଚୁଆଲି, ବାପ ଘରଟି ହେଲା ଜଗତସିଂହପୁର, ଶାଶୁ ଘରଟି ହେଲା ସାଲେପୁର। ତାଙ୍କ ଶାଶୁ ହେଇ ବସିଛନ୍ତି ପଛରେ, ମାନେ ମୋ ବୋଉ, ଆଉ ମୁଁ ତାଙ୍କର କେହି ନୁହେଁ, ମାନେ ତାଙ୍କ ସ୍ୱାମୀ ମୁଁ। ଝିଅ ଆଉ ଜଣେ ଭଉଣୀ ରାଗିକିରି କମେଣ୍ଟ କରୁଛନ୍ତି, ପ୍ରୀତି ମିଶ୍ର, ତ ଦିଦି ଭାଇ ତୁମେ ସବୁ କମେଣ୍ଟର କ୍ୱେଶ୍ଚିନ୍ ଆନ୍ସର୍ କ'ଣ ପାଇଁ ଦଉନା? ତ ବହୁତ କ୍ୱେଶ୍ଚିନ୍ ଆନ୍ସର୍ ରହିଛି, ମାନେ କ୍ୱେଶ୍ଚିନ୍ ଆନ୍ସର୍ ଆନ୍ସର୍ କ୍ୱେଶ୍ଚିନ୍ ବହୁତ କମେଣ୍ଟ ରହିଯାଉଛି, ଯୋଉ କମେଣ୍ଟ ଆମେ ପଢିପାରୁନୁ, ଭିଡିଓ ବହୁତ ଲମ୍ବା ହୋଇଯାଉଛି, ସେଥିପାଇଁ ଆମେ ଦେଇପାରୁନୁ,
ଭିଡିଓ ଆମେ ସୁଟ୍ ସରିଯାଇଛି କିନ୍ତୁ ପୋଷ୍ଟ ହେଲା ଭିତରେ କମେଣ୍ଟ ପଳେଇ ଆସିବ,
ବହୁତ କମେଣ୍ଟ ଆସୁଛି। ତ ଆଉ ଜଣେ ଭାଇ କମେଣ୍ଟ କରିଛନ୍ତି, ତାଙ୍କର ନାଁ ହେଲା ଖଇରା ଟୋକା, ତାଙ୍କ ଆଇଡ଼ିର ନାଁ ସେ ଦେଇଛନ୍ତି, ସେ ଲେଖିଛନ୍ତି ଜଗା ଭାଇ କି ଜବ୍ କରନ୍ତି, ଏଇଟା ମୋର କ୍ୱେଶ୍ଚିନ୍। ତ ଯଦି ମୁଁ ଜବ୍ କରିଥାନ୍ତି ତାହେଲେ ୟୁଟ୍ୟୁବ୍ କ୍ଷେତ୍ରରେ କରନ୍ତି, ତ ମୋର ଜବ୍ ଫବ୍ କିଛି ନାହିଁ। ତ ଆପଣମାନଙ୍କୁ ଆଗରୁ କହିଛି, ତ ମୋର ମସରୁମ୍ ଫାର୍ମ ଥିଲା, ତ ଏବେ ଗୋଟେ ବର୍ଷ ହେଲା ଫାର୍ମଟିକୁ ବନ୍ଦ କରିଦେଇଛି। ତ କେବଳ ବାହାଘର, ଭୋଜି, ଜନ୍ମଦିନ, ବ୍ରତଘର, ଯେତେ ସବୁ ଫଙ୍କସନ୍ ରହିଲା ସବୁଥିରେ ଆମର ଏପଟରେ ଯେତେ ଛତୁ ଅର୍ଡ଼ର ଆସେ ପ୍ରାୟ ମୋ ପାଖକୁ କିଛି ପଳେଇ ଆସେ, ଆଉ ଭଲ ବି ଆସେ। ତ ତାଙ୍କ ଘରେ ଛତୁ ପହଞ୍ଚିବା ଦାୟିତ୍ୱ ଥିଲା ମୋର, ଛତୁ କିଣିବା ଦାୟିତ୍ୱ ମୋର, ତାଙ୍କ ପାଖରେ ପହଞ୍ଚିବା ମଝିରେ 10-30 ଟଙ୍କା ଗୋଟେ କିଲୋରେ ଲାଭ ରହିବ, ସେଇଟା ହେଲା ଜିନିଷ। ଯଦି ଆପଣମାନଙ୍କର ବି ଦରକାର ତ କଣ୍ଟାକ୍ଟ କରିବେ, କମେଣ୍ଟରେ କହିବେ, ମୁଁ ନେଇ ଛତୁ ପହଞ୍ଚାଇଦେବି। ଶୁଭଶ୍ରୀ ଭଉଣୀ କମେଣ୍ଟ କରିଛନ୍ତି, ସୁପର ଫ୍ୟାମିଲି, ମାଇ ଫେଭରେଟ୍ ଯୋଡ଼ି, ଥ୍ୟାଙ୍କ ୟୁ ଭଉଣୀ। ଭାଇ ତମ ମାଆଙ୍କ ଏଜ୍ କେତେ? ଆଉ ଗୋଟେ କମେଣ୍ଟ ଅଛି, ତ ବୋଉଙ୍କୁ ପାଖାପାଖି 65 ବର୍ଷ ଚାଲିଛି। ତ ଆଉ ଗୋଟେ କମେଣ୍ଟ ଅଛି, ବହୁତ ସୁନ୍ଦର କମେଣ୍ଟ କରିଛନ୍ତି ଭାଇ ଜଣକ, ତ ତାଙ୍କ ନାଁ ହେଲା ଦେବରାଜ ଲାଇଭ ଭିଜନ, ତାଙ୍କର ଚ୍ୟାନେଲର ନାଁ। ନାଇସ୍, ଆପଣଙ୍କର ସବୁ ବ୍ଲଗ୍ ମୁଁ ଦେଖେ, ଆପଣଙ୍କର ସବୁ ବ୍ଲଗ୍ ବହୁତ ଭଲ ଲାଗେ, ମୋର ଚ୍ୟାନେଲ ଦେବରାଜ ଲାଇଭ ଭିଜନ ଟିକେ ଦେଖନ୍ତୁ, ମୋର ଚ୍ୟାନେଲ ନେମ୍ ଟିକେ ଆପଣଙ୍କର ବ୍ଲଗ୍ରେ ରଖନ୍ତୁ। ତ ଦେବରାଜ ଭାଇ, ତ ଆପଣଙ୍କର ଭିଡ଼ିଓ ମୁଁ ସବୁଦିନ ଦେଖେ, କେଉଁଦିନ ଆପଣ ଭିଡ଼ିଓ ମୁଁ ମିସ୍ କରେନି, ଏଇଟା ହିଁ ସତ କଥା। ତ ମୁଁ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଦେଇଦେଉଛି, ତ ଆପଣମାନେ ଯାଇ ଦେବରାଜ ଲାଇଭ ଭିଜନ, ତ ତାଙ୍କ ଭାଇଙ୍କର ଚ୍ୟାନେଲକୁ ଯାଆନ୍ତୁ, ଭିଡ଼ିଓ ଦେଖନ୍ତୁ, ଭାଇ ବହୁତ ସୁନ୍ଦର ସୁନ୍ଦର ଭିଡ଼ିଓ ବନାଉଛନ୍ତି, ତାଙ୍କ ଭିଡ଼ିଓ ସବୁ ଯାଇ ଡିଫରେନ୍ସ ଟାଇପ୍ର ଭିଡ଼ିଓ। ତ ଆପଣମାନେ ଯାଇ ଭାଇଙ୍କ ଭିଡ଼ିଓକୁ ଦେଖନ୍ତୁ,
ଯଦି ଭଲ ଲାଗିଲା
ତାହେଲେ ଭିଡ଼ିଓ ଲାଇକ୍ କରନ୍ତୁ, ଯଦି ଆପଣମାନେ ଭାଇଙ୍କ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଭାଇଙ୍କ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିନିଅନ୍ତୁ। ତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଉପରୁ ଯିବା, କମେଣ୍ଟ ଉପରୁ, ଆମ ଭିତରେ ଲଭ୍ କେମିତି ହୋଇଥିଲା, ତ କିଏ କାହାକୁ ଆଗେ ପ୍ରପୋଜ୍ କରିଥିଲା, କାହାର କାହା ସହ ଆଗେ ଦେଖା ହେଇଥିଲା? ତ ସତ କହିବା ପାଇଁ ଗଲେ ଦେଖା ଦୁଇ ଜଣଙ୍କର ସେମ୍ ଟାଇମ୍ରେ ହେଇଥିଲା, ଏମିତି କାରଣ ମୁଁ ଇଆଡ଼ୁ ଯାଉଥିଲି, ସେ ସିଆଡ଼ୁ ଆସୁଥିଲେ, ଦେଖା ହେଇଗଲା ଏକା ସାଙ୍ଗରେ। ତ ପ୍ରେମଟା କେଉଁଠୁ ଆରମ୍ଭ ହୋଇଥିଲା? ପ୍ରେମଟା ଆମ ଗାଡ଼ିରୁ ଆରମ୍ଭ ହୋଇଥିଲା, କିଏ କିଏ ଯାତ୍ରାରୁ, କିଏ କିଏ କେଉଁଠୁ। ପ୍ରେମଟା ଆକ୍ଚୁଆଲି ସତ କଥା, ପ୍ରେମଟା ଆମର ଆରମ୍ଭ ହୋଇଥିଲା ଆକ୍ଚୁଆଲି ଗାଡ଼ିରୁ, କାହିଁକି ନା ମୋର ସେତେବେଳେ ଗାଡ଼ିର ବ୍ୟବସାୟ ଥିଲା, ମୁଁ ଗାଡ଼ି ଚଲାଉଥିଲି, ମୋ ନିଜର ଗାଡ଼ି ଥିଲା, ମୁଁ ଗାଡ଼ି ଚଲାଉଥିଲି, ମୁଁ ଗାଡ଼ି ନେଇ ସେଇପଟ ବାଟେ ଗଲାବେଳେ ଖରା ହେଇଛି, ଇଏ ତାଙ୍କ ମା ଆଉ ତାଙ୍କ ଜେଜଙ୍କ ସାଙ୍ଗରେ ଏରସମା ବ୍ଲକ୍ରୁ କ'ଣ ଗୋଟେ କାମ ସାରିକିରି ବୁଢ଼ାପା ବୁଢ଼ୀମା ନାତୁନି ତାଙ୍କର ଫେରୁଛନ୍ତି, ମୁଁ ଇଆଡ଼ୁ ଯାଉଛି, ଠିକ ଚମ୍ପାହାଟ ଢିଅ ସାହି ପାରି ହେଲା ପୂର୍ବରୁ ମୋତେ ମଉସା ଜଣ ଟିକେ ହାତ ଦେଖିଲେ, ମୁଁ ସେଠି ତାଙ୍କୁ ଲିଫ୍ଟ ଦେଲି, ଲିଫ୍ଟ ଦେଲେ ମୁଁ କହିଲି ମଉସା କୋଉ ଯିବ କ'ଣ କରିବ, ଇଏ ହେଲା ଆଖି ଦେଖନା ବହୁତ ଚୁଇଁଟେ ଥିଲା, ତାଙ୍କ ବୁଢ଼ାପା ବୁଢ଼ୀ ମାଙ୍କର କଥାବାର୍ତ୍ତା ମତେ ଏତେ ଭଲ ଲାଗିଥିଲା, ତ ସେ ମତେ କହିଥିଲେ ବାପା କୋଉଠିକି ତମେ ଯିବ, ମୁଁ କହିଲି ମୁଁ ଯିବି ଗୋଡ଼ା, ତ ତାଙ୍କ ଘର ପାଖରୁ ଗୋଡ଼ା ମାତ୍ର 2-3 କିଲୋମିଟର ବାଟ, ନା ତମେ ଗାଡି କାମ ସାରିକିରି ବାପା ଆମର ଘର ପଟେ ଟିକେ ଫେରିବ ଆଉ କଥାବାର୍ତ୍ତା ହବା, ତ ଯୋଉଟା କ'ଣ ମୋର ଫଟିକ ମନେ ନାହିଁ, ତ ଇଏ ମୋ ସାର୍ ବିଲକୁଲ କଥା ବି ହେଇନାହାନ୍ତି, ଗାଡ଼ିରେ ବସିଛନ୍ତି କି ହାତ ବି ଦେଖିଲେ, ଯେମିତି ମାନେ ମନକୁ ମନ ଚାଲିକି ପଳେଇ ଯିବେ, କିନ୍ତୁ ଟୁଙ୍ଗିନି ଗାଡ଼ି ଭିତରେ ବସିଲେ, ହାତ ଦେଖିଲେ ତାଙ୍କ ଜେଜେ ଏବଂ ତାଙ୍କୁ ବସେଇ ନେଇ ଆସିଲେ। ତ ସେଇ 15-20 ମିନିଟ୍ ଭିତରେ ଗୋଟେ ଦୁଇ ଜଣ ଭିତରେ ଗୋଟେ ଏତେ ଆମ ତାଙ୍କ ଭିତରେ ହେଇଗଲା, ଇଏ ତମର ଇଏ କଥାବାର୍ତ୍ତା ନାହିଁ କିଛି ନାହିଁ, ଇଏ ପୁରା ଇଗୋ ଆଟିଚ୍ୟୁଡ୍ ପୁରା ଏମିତି, ମାନେ ଏମିତି ମାନେ ମୁଁ ଟିକେ ଚାହିଁଲା
ବେଳକୁ
ଏମିତି ମାନେ ମୁଁ କହିଲି ଏଇଟା ଅତି ଆତ୍ମଗରୀ ପିଲାଟି ହେଇଥିବ, କିନ୍ତୁ ତା ବୁଢ଼ାବାପା ବୁଢ଼ୀମା ଅତି ବଢ଼ିଆ ଲୋକ, ସେ ଏବେ ନାହାନ୍ତି ତ ସେ ଚାଲିଗଲେଣି, ତ ଯେଉଁଠି ରୁହନ୍ତୁ ସେ ଭଲରେ ରୁହନ୍ତୁ, ତ ସେମିତି କିଛି ଭାବିଲେ ସେ ତ ଫେରି ଆସିପାରିବେନି, ଖାଲି ମନେ ପଡ଼େ ଟିକେ କଷ୍ଟ ଲାଗେ। ତ ଯେତେବେଳେ ତାଙ୍କ ଉପରୁ ଯିବା ଲଭ୍ ଉପରକୁ, ସେଠୁ ଯେତେବେଳେ ଆମେ ଯାଇ ତାଙ୍କ ଘରେ ମୁଁ ଯାଇ ପହଞ୍ଚିଲି, ଗାଡ଼ି ଅଲସ ପହଞ୍ଚି, ତାଙ୍କ ଗାଁରେ ମୋର 3-4 ଦିନ ଖଣ୍ଡେ କଣ୍ଟିନ୍ୟୁ ଭଡ଼ା ହେଲା, ମାନେ କୁମ୍ଭୀରକୁ ଗୋଳି ପାଣି, ମୁଁ ସେଠୁ କ'ଣ କଲି ସେଠି ରହିଲି, ରହିଲା ପରେ ଧୀରେ ଧୀରେ 2-3 ଦିନ ଖଣ୍ଡେ ଗଲାପରେ ଇଏ କଥାବାର୍ତ୍ତା କିଛି ନାହିଁ, ଇଏ ତା ବାଟରେ ଯାଉଥିବ, ମୁଁ ଖାଲି ଭଲ ହେଲେ ଚାହୁଁଥିବି କାହାରେ କଥାବାର୍ତ୍ତା ଟିକେ କ'ଣ କରିବ, ସେ ଆଖର ହୁଏନି, ମୁଁ ଡାକିଲଙ୍କ ସମୟ କେଉଁଥିରେ ପାଠ ପଢୁଛ, ନା ମୁଁ ଟିକେ ମାନେ ବଡ଼ ଟାଇପ୍ର କଥା କହିଲି, କେଉଁଥିରେ ପାଠ ପଢୁଛ, ନା ମୁଁ ମାଟ୍ରିକ୍ ପରୀକ୍ଷା ଔଷଧ ଦେଇଛି, ମୁଁ କହିଲା ଫାର୍ଷ୍ଟ କ୍ଲାସ୍ ହବ ନା ସେକେଣ୍ଡ କ୍ଲାସ୍ ହବ, ନା ଫେଲ୍ ହେବି କ'ଣ ହେବି, ଆଉ ମୁଁ ଟିକେ ମାନେ ସେ ଯେଉଁ ଇଏ ମୁଁ ଟିକେ ମାନେ ଗୋଟେ ବଡ଼ ଯେମିତି ଗୋଟେ ମାନେ ଗୁରୁଜନ ଲୋକ ତାଙ୍କର, ସେଗୁଡ଼ା କଥାବାର୍ତ୍ତା କଲି, ତାପରେ ଧୀରେ 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 ଏଠୁ ଆରମ୍ଭ ହେଲା, ଗୋଟେ ତାଙ୍କ ଘର ପାଖରେ ଗୋଟେ ବର୍କୁଳି ଘୋଷ ଥିଲା, ବା ବଢିଆ ବରକୋଳି ହେଉଛି, ମିଠା ନା ଖଟା ନା ଖାଇବ? ମୁଁ କହିଲି ହଁ ନା ରୁହନ୍ତୁ ଏଇଟା ତୋଳିକି ଆଣିଦେବ, ରହୁ ନା ମୁଁ ବାଜିବି ତୋଳିବି। ସେଠୁ ଗଲୁ, ତୋଳାତୋଳି କଲୁ, ସେଠି ଧୀରେ 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 ମାନେ 2-3 ଦିନ ପରେ, କାରଣ ତାଙ୍କ ଗାଁରେ ମୋର 7-8 ଦିନ ଖଣ୍ଡେ କାମ ଲାଗିକି ରହିଗଲା, ବଳଦ ଫଳଦ ବୁହା ହେଲା, ଇଏ ବିଭିନ୍ନ ପ୍ରକାର କାମ ହେଲା, ଧୀରେ 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 ହେଇଗଲା। ସେଠୁ ନମ୍ବରଟିକୁ ମୁଁ ଦେଇଦେଇକି ମୋର ଆସିଲା, ଆଗ ସେତେବେଳେ ମୋବାଇଲ୍ଟି ନଥିଲା, ନମ୍ବରଟି ଦେଇଦେଇ ଆସିଥିଲି, ପଳେଇ ସିନା ଆସିଲି 15 ଦିନ ଚାହିଁଛି କାଲିଟି ଫୋନ୍ କରିବ କି, ମାନେ ମୋର ସେତେବେଳେ ଧୀରେ ଧୀରେ ପ୍ରେମ ହେଇଗଲାଣି ତାଙ୍କ ପ୍ରତି, ଭଲ ପାଇବା ହେଇଗଲାଣି। ମୁଁ ସେଠୁ ଚିନ୍ତା କଲି, ବୋଲେ କାଳେ ଟିକେ ଫୋନ୍ ଫାନ୍ କରିବ କି କ'ଣ କରିବ, ନାଇଁ ନାଇଁ ବୋଧେ ଅଲଗା କେଉଁଠି ଗୋଟେ ସେଟଲ୍ ଅଛି। ଦିନ ପରେ ଗୋଟେ ମନେ ଅଛି 9861 ନମ୍ବର ଗୋଟେ ଫୋନ୍ ଆସିଲା ମୋ ପାଖକୁ, ନା ମେସେଜ୍ ଗୁଡ଼ା କ'ଣ ଆସିଲା ନା ଫୋନ୍ ଆସିଲା ମୋର ମନେ ପଡ଼ୁନି। କିଏ କହୁଥିଲ? ନା ଜଗନ୍ନାଥ ନମସ୍କାର, ମୁଁ ଶଶି କହୁଥିଲି। ଧନ୍ୟବାଦ, ଏତେ ଦିନ ପରେ ତୁମର ମନେ ପଡ଼ିଲା ଆମ କଥା, ନା ହଁ ଆଉ କାଇଁ ଆଡ଼େ କାଇଁ ତୁମେ ଆସୁନା, ଗଲେ ଆଉ ଯିବା ଯିବା। ତା ପୁଣି 2-4 ଦିନ ପରେ କାମ ଥାଉ ନଥାଏ, ଆମେ ପୁଣି ବାଇକ୍ ଧରି ପହଞ୍ଚିଲୁ ତାଙ୍କ ଗାଁ। ଏମିତି ଚାଲିଲା, ଚାଲିଲା ପରେ ଧୀରେ 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 ପ୍ରେମ ହେଲା ମୋ ତରଫରୁ, ମୁଁ ତାଙ୍କୁ କହିଥିଲି। ତାପରେ ମୁଁ ଜାଣିଲି, ମୁଁ ଜାଣିଲି ଯେ ତାଙ୍କର ମୋ ପ୍ରତି ଭଲ ପାଇବା ଆସିଲାଣି ଧୀରେ ଧୀରେ, ମୁଁ ଜାଣିପାରିଲି କେତେଟା ଜିନିଷରୁ। ତାପରେ ମୁଁ ଧୀରେ ଧୀରେ ଚୁପୁନି କହିଦେଇଥିଲି, ସେ ଟିକେ ଯେତେବେଳେ ମାନେ ସବୁ ଜାଣିଥିବେ, ଇଚ୍ଛା ଥିବ ଯେତେବେଳେ, ମୁଁ ତ ସେମିତି କେବେ ତମକୁ ମାନେ ଏଇ ଟାଇପ୍ର ସବୁ ବାହାରିଲା ଭେଡ଼ିକି, ସିଏ ଭେଡ଼ିକି 2-4 ଦିନ ଚାଲିଲା। ତାପରେ ମୁଁ ଜାଣିଛି ସେଇ ବୁଲି 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 ସେଇ ଓଡ଼ିକି ହିଁ ସେ ଆସିବ, ହେଲା ଜିନିଷ ଆମର ପ୍ରେମଟା ଆରମ୍ଭ ହେଇଥିଲା। ତାପରେ ପୁଣି ଗୋଟେ ବିଶାଳ କାହିଁ ଗୋଟେ ଷ୍ଟୋରି ଅଛି, ମାନେ ଯୋଉ ଷ୍ଟୋରିଟା ସିଏ ପୁରା, ଯେତେବେଳେ ମୁଁ ଆସି ଘରେ ଧରିକି ପହଞ୍ଚିଗଲି ମୋ ବୋଉ ଏଠି ପୁରା ବମିଂ, ମାନେ ଅଲଗା ପ୍ରକାର
ହେଇଛି
ଆମର ସବୁ ଚାଲିଲା। ଆକ୍ଚୁଆଲି ଲଭ୍ ମ୍ୟାରେଜ୍ ଆମର, ତ ଯେହେତୁ ଆମେ ସୋସିଆଲ ମିଡ଼ିଆରେ କାମ କରୁଛୁ, ୟୁଟ୍ୟୁବ୍ କରୁଛୁ, ଇନଷ୍ଟାଗ୍ରାମ କରୁଛୁ, ତାହେଲେ ମିଛ ଜିନିଷଟା କହିକିରି କିଛି ଲାଭ ନାହିଁ, ତ ଆପଣମାନଙ୍କୁ ଖାଲି ମିଛ କହି ଭଣ୍ଡେଇବା କଥା। ଆକ୍ଚୁଆଲି ସତ କଥା ହେଲା ଆମର ଲଭ୍ ମ୍ୟାରେଜ୍, ତ ତାଙ୍କୁ ସେତେବେଳେ ବୟସ ହେଇଥିଲା 15+, ମୋତେ ସେତେବେଳେ ବୟସ ହେଇଯାଇଥିଲା ପାଖାପାଖି 23 ବର୍ଷ, ବାହାଘର ହେଇଥିଲା, ବାହାଘର ଏଇଠି ଆମର 9 ବର୍ଷ, ପୁରୀ 10 ବର୍ଷ ଚାଲିବ, ଝିଅଟିକୁ ଆସିକି 8 ବର୍ଷ। ତ ଭଗବାନ ଚାହିଁଲେ ଆଉ ଗୋଟିଏ ସନ୍ତାନ କୋଳକୁ ଆସିବ, ତା'ର ଟାଇମ୍ ଅଛି ତ ଆପଣମାନେ ବି ଜାଣିବେ ଭିଡ଼ିଓ ମାଧ୍ୟମରେ। ମୁଁ ଯାହା ହେଉ ନା କାହିଁ ପ୍ରେଗନେନ୍ସି ଭିଡ଼ିଓ ମାନେ ମୁଁ ଟ୍ରେଣ୍ଡ ପକେଇବି, ଡେଲି 2-3 ଅପଲୋଡ଼ କରିବି, ମୁଁ ଜାଣିଛି ଭ୍ୟୁ ଯିବ, ସେଥିପାଇଁ ପକେଇବାକୁ ପଡ଼ିବ, ହେଲା ଜିନିଷ। ତ ଆମର ଲଭ୍ ଗୋଟେ ଅଲଗା ପ୍ରକାର ଲଭ୍, ଆଉ ଏଇଟା ହିଁ ସତ କଥା ମୁଁ ଜାଣିଲି, ମାନେ ମୁଁ ତାକୁ ଗେଲ ମଜାରେ କହିଥାଇପାରେ, କିନ୍ତୁ ସିଏ ଏତେ ମୋତେ ଭଲ ପାଇଗଲା, ମୁଁ କହି ମାନୁ ଏଇଟା ମୁଁ ତାକୁ ସସ୍ମିତା ଦେଖେ, ସସ୍ମିତା ଏଇଟା ନଡ଼ିଆ ଅଛ ନୁହେଁ, ତାଳ ଗଛ ନା? ହଁ ନନା, ତମେ ତ ଯାହା କହୁଛୁ ସେ ଏଇଟା ତାଳ ଗଛ ହଉ, ମୁଁ ସେଥିରେ ସେ ମୋତେ ଜଗନ୍ନାଥ ଡାକୁଥିଲା। ବାହାଘର ପରେ ଧୀରେ ଧୀରେ ଏମିତି କେତେଥର ତା ପାଟିରୁ ବାହାରି ଯାଇଛି, ହେଇ ଜଗନ୍ନାଥ ପୁଣି ରହିଯାଇଥିବ କ'ଣ କହିବ, ପାଟିରୁ ବାହାରିଗଲା, ଏମିତି ବି ହେଇଛି। ତା'ପରେ ମୁଁ ତାଙ୍କୁ ପ୍ରଥମରୁ ସସ୍ମିତା ଡାକୁଥିଲି, ଧୀରେ 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 ଘରେ ଯେତେବେଳେ ବୋଉ ମାନୁ 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 ଡାକିଲେ, ମୁଁ ଦେଖିଲି ସସ୍ମିତାଟା ବହୁତ ଲମ୍ବା ନାଁ ହେଉଛି, ମୁଁ ମାନୁ ସର୍ଟକଟ୍ରେ ଡାକିଲି, ଏଇଟା ହେଲା ଜିନିଷ। ଆମର ଭଲ ପାଇବା, ଆଉ ସେ ଭାଇ ବହୁତ କମେଡ଼ି ଆସି ଭଲ ପାଇବା ଆପଣଙ୍କର କେତେ ମାସ, ତ ଆମ ଭଲ ପାଇବା ମାତ୍ର ମାଟ୍ରିକ୍ ପରୀକ୍ଷା ଦେଲେ ମାର୍ଚ୍ଚ ମାସରେ, ଫେବୃଆରୀ ଜାନୁଆରୀ ନା ଫେବୃଆରୀ କେଉଁଥିରେ ଦେଇଥିଲେ ମନେ ନଥିବ, ମନେ ନାହିଁ ତାଙ୍କର, ଜାନୁଆରୀ ଫେବୃଆରୀ ଆମର ମାତ୍ର 4-5 ମାସର ଭଲ ପାଇବା, ତା ଭିତରେ ତ ସବୁକିଛି ଆଉ ଫାଇଟିଂ ଗଣ୍ଡଗୋଳ କୁମ୍ଫୁ କୁମ୍ଫୁ ଆଉ କ'ଣ, ତା ମଝିରେ ବ୍ରେକଅପ୍ ହେଇଥିଲା, ତା ମଝିରେ ବ୍ରେକଅପ୍ ହେଇଥିଲା, ସେ ଯେଉଁ ବ୍ରେକଅପ୍ଟା ହେଇଥିଲା ମାନେ କ'ଣ, ମାନେ ମୋ ତରଫରୁ ମୁଁ ତୁମେ ବ୍ରେକଅପ୍ କରିଥିଲି, ମୁଁ ଛାଡ଼ ଗୋଟେ କାମ କର ଭୁଲି ଭାଲି ଯାଅ, ଆଉ ଗୋଟେ ଗେଲ ମଜାରେ ମୁଁ ତୁମକୁ କହିଦେଇଥିଲି କି ଭାଇ କି ରୂପ ଦେଖିବ ପୁରା ନିଆଁ, ଯଦି ତୁମେ ମୋତେ ଭୁଲି ଯାଉଥିଲ ତାହେଲେ କାହିଁ ମୋତେ ମୁଁ ବଞ୍ଚିପାରିବିନି ଜଗନ୍ନାଥ, ତୁମ ପାଇଁ ମୁଁ ବଞ୍ଚିପାରିବିନି, ସବୁ ଏଇଭଳିଆ ସବୁ ଡାଇଲଗ୍, ମାନେ ନନା ନନା ଡାକିକିରି ପାଗଳା କରିଦେଲା। ତ ଲାଷ୍ଟ କ୍ୱେଶ୍ଚିନ୍, ଆମେ ଠିଆ ଗଲୁ ବସି ବସି ପୁରା ଅଣ୍ଟା ବିନା ହେଲା, ଲାଷ୍ଟ କ୍ୱେଶ୍ଚିନ୍ ଅଛି
ସନ୍ତୋଷ ସେଠୀ, ସସ୍ମିତା ଭାଉଜ ଆପଣ କ'ଣ ଖାଉଛନ୍ତି, ବିହାଟ ହେଇଗଲାଣି,
କୋଳଥ
ମୁଁ ଖାଉନି କିଛି,
ସତ କଥା ମାନେ କୋଳଥ ସେ ଖାଉଛନ୍ତି, କୋଳଥ ସାଙ୍ଗରେ ଗୁଡ଼ କୋଳଥ ଦିଅନ୍ତି ଖାଇବା ପାଇଁ, ଆଉ ସିଏ ଆମ ଘରେ ସବୁ କିଛି, ମାନେ ଦରକାର ପଡିଲେ ବିଲ ହଳ କରିବେ,
ଯିବା
ବହୁତ କିଛି, ତ ଭିଡିଓ ସରିଗଲା, ତ ଏବେ ଆମର ବୋଉଙ୍କ ସାଙ୍ଗରେ ଟିକେ କଥା ହେଇଯିବା, ତ ଟାଇମ୍ ହେଇଗଲାଣି 4, ବୋଉ ତାଙ୍କ ଡ୍ୟୁଟିରେ ବାହାରିଗଲେ। ତ ଆମର ଲଭ୍ ଷ୍ଟୋରି ଭିଡ଼ିଓ ଆପଣମାନେ ତ ନିଶ୍ଚୟ ଆମର ଚାହୁଁଛୁ ପୁରା ୱେଡ଼ିଂ ଭିଡ଼ିଓ କରିକି ଦେବୁ ଆପଣଙ୍କୁ, ଆପଣ ଦେଖିବେ, କିନ୍ତୁ ସମୟ ଟିକେ ଲାଗିବ, ପୁରା ଆମର ଲଭ୍ ଷ୍ଟୋରି, ମୋର ଭାରି ଇଚ୍ଛା ଅଛି ଯେ ଆମେ ବାହା ହେଇଗଲେ ସେତେବେଳେ ବୟସ ବହୁତ କମ୍ ଥିଲା, ତ ଏବେ ବି ଆମକୁ ବୟସ ତ ବେଶୀ ହେଇନି, ତ ମୋତେ ତ ଏବେ 32 ବର୍ଷ ଚାଲିଛି, ଆଙ୍କୁ ପାଖାପାଖି 26 ବର୍ଷ ଚାଲିଛି, ତ ଗୋଟେ ଭାରି ଇଚ୍ଛା ଅଛି ଗୋଟେ ୱେଡ଼ିଂ ଭିଡ଼ିଓ, ଏବେ ଯେଉଁ ପୁଅଝିଅମାନେ ବାହା ହେଉଛନ୍ତି ୱେଡ଼ିଂ ଭିଡ଼ିଓ କରୁଛନ୍ତି, ଡ୍ରୋନ୍ ଫ୍ରୋନ୍ ଉଡ଼େଇ ପୁରା ଅଲଗା ପ୍ରକାର କଷ୍ଟ୍ୟୁମ୍ ଗେଟ୍ଅପ୍ କରୁଛନ୍ତି, ଲୋକେସନ୍ ଭଲ ଭଲ, ତ ଆମର ଗୋଟେ ଭାରି ଇଚ୍ଛା, ସେତେବେଳେ ଆମର ଯେଉଁ ତର୍ତରିଆ ବାହାଘର, ବିଭିନ୍ନ ପ୍ରକାର ବାହାଘର ତର୍ତରିଆ ବାହାଘର ଖାର ପୁଅ ତ ନେଇ ଆସିଛି, ଏ କରୁଛି ସେ କରୁଛି, ଏଇ ଯେଉଁ ଜିନିଷ ସବୁ, ତ
ଆପଣମାନେ ଦେଖିବେ ଲଭ୍ ଷ୍ଟୋରି ଭିଡ଼ିଓଟି ବହୁତ ଜଲ୍ଦି ଆସିବ। ଆଉ ସେ ପର୍ଯ୍ୟନ୍ତ ଆପଣ ଆମ ଚ୍ୟାନେଲରେ ଯୋଡ଼ି ହୋଇ ରହିଥାନ୍ତୁ, ବହୁତ ସାରା ଭଲ ପାଇବା ଦେଉଥାନ୍ତୁ। ତ ଆଜି ପାଇଁ ଭିଡ଼ିଓଟିକୁ ଏଇଠି ରଖିବା। ତ କାଲି ସକାଳ 6ଟାରେ ଆମ କୁପିର ଗୋଟେ ସୁନ୍ଦର ମ୍ୟୁଜିକ୍ ଗୀତର ଭିଜୁଆଲ ପଡ଼ିବ ସସ୍ମିତା ମିଶ୍ର ୟୁଟ୍ୟୁବ୍ ଚ୍ୟାନେଲରେ ସକାଳ 6ଟାରେ। ତ ଆପଣମାନେ ଦେଖିବା ପାଇଁ ଜମାରୁ ଭୁଲିବେନି। ଆଉ
ଗୀତରେ
ପଡ଼ିଥିଲା ତ ଆପଣମାନେ ତ ବହୁତ ସାରା ଭଲ ପାଇବା ଦେଇଛନ୍ତି, ଯାହାର ଭଲ ପାଇବାର ଋଣ ଆମେ କେବେ ବି ଶୁଝିପାରିବୁନି। ତ ଏ ଗୀତଟିକୁ ମଧ୍ୟ ତାଠାରୁ ଅଧିକ ଭଲ ପାଇବା ଦେବେ ବୋଲି ଆମର ଆଶା ଆଉ ବିଶ୍ୱାସ। କାଲି ସକାଳ 6ଟାରେ ସସ୍ମିତା ମିଶ୍ର ୟୁଟ୍ୟୁବ୍ ଚ୍ୟାନେଲରେ ବହୁତ ସୁନ୍ଦର ଗୀତଟି ପୁପୁରେ ଆସିବ। ତ ଦେଖିବେ, ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।